ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ ଅର୍ଥନୀତି ବୋଲି ଜାତିସଂଘର ରିପୋର୍ଟ। ଆତଙ୍କବାଦର ବିରୋଧ କରିବା କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତ, କହିଲେ ଉପରାଷ୍ଟ୍ରପତି। ପଳାତକ ଘୋଷିତ ନୀରବ ମୋଦିର ଜାମିନ ଆବେଦନ ଖାରଜ କଲେ ଲଣ୍ଡନର ଏକ କୋର୍ଟ। ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ପ୍ରତ୍ୟାଖ୍ୟାନ କଲେ ବୈଦେଶିକ ମନ୍ତ୍ରୀ। ଏବଂ ଇଂଲଣ୍ଡ ଗସ୍ତ ଲାଗି ମହିଳା କ୍ରିକେଟ୍ ଦଳ ଘୋଷଣା କଲା ବିସିସିଆଇ। ଭାରତ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ ଅର୍ଥନୀତି ବୋଲି ଜାତିସଂଘ କହିଛି। ଜାତିସଂଘର ବିଶ୍ୱ ଅର୍ଥନୈତିକ ସ୍ଥିତି ଏବଂ ସମ୍ଭାବନାର ମଧ୍ୟବାର୍ଷିକ ରିପୋର୍ଟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି 6.3% ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି। ଜାତିସଂଘର ବରିଷ୍ଠ ଅର୍ଥନୀତିଜ୍ଞ ଇନ୍ଗୋ ପିଟରଲେ କହିଛନ୍ତି, ସାର୍ବଜନୀନ ନିବେଶ ଏବଂ ଖର୍ଚ୍ଚ ଦ୍ୱାରା ଏହି ବୃଦ୍ଧି ଘଟିବାର ସମ୍ଭାବନା ରହିଛି। ରିପୋର୍ଟ ଅନୁଯାୟୀ ଭାରତର ଅଭିବୃଦ୍ଧି ଆସନ୍ତା ବର୍ଷ 6.4% ପାଖାପାଖି ରହିବ। 2025ରେ ବିଶ୍ୱ ଅଭିବୃଦ୍ଧି 2.4% ବୃଦ୍ଧି ପାଇବା ନେଇ ଅନୁମାନ କରାଯାଇଛି, ଯାହା ଏକ ଦୁର୍ବଳ ମାନଦଣ୍ଡକୁ ସୂଚିତ କରୁଛି। ରିପୋର୍ଟ ଅନୁଯାୟୀ 2024-2025 ପର୍ଯ୍ୟନ୍ତ ମୁଦ୍ରାସ୍କୀତି ହାର 4.9-4.3 ହ୍ରାସ ପାଇବ। ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ କହିଛନ୍ତି, ଭାରତ ଆତଙ୍କବାଦକୁ ବିରୋଧ କରିବା କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି। ସେ କହିଛନ୍ତି, ବର୍ତ୍ତମାନର ବିଶ୍ୱରେ ଆତଙ୍କବାଦ କୌଣସି ଗୋଟିଏ ଦେଶର ସମସ୍ୟା ନୁହେଁ, ବରଂ ଏହା ବିଶ୍ୱ ସୁରକ୍ଷା ପ୍ରତି ବିପଦ ପାଲଟିଛି। ଗତ ସନ୍ଧ୍ୟାରେ ଜୟପୁରରେ ଭୈରବ ସିଂ ଶେଖାୱତ ସ୍କୃତି ପୁସ୍ତକାଳୟକୁ ଉଦ୍ଘାଟନ କରିବା ଅବସରରେ ଉପରାଷ୍ଟ୍ରପତି ଏହା କହିଛନ୍ତି। ସେ କହିଛନ୍ତି, ଭାରତ ପ୍ରଥମଥର ଜୈସ୍ ଏ ମହମ୍ମଦ ଏବଂ ଲସ୍କର ଏ ତୋୟବା ଶିବିର ଉପରେ ଆକ୍ରମଣ କରିଛି ଓ ଆନ୍ତର୍ଜାତିକ ସୀମା ଅତିକ୍ରମ କରି ସେଗୁଡ଼ିକୁ ଧ୍ୱଂସ କରିଛି। ସେ କହିଛନ୍ତି, ଏହା ଭାରତର ଦ୍ରୁତ ବିକଶିତ ଶକ୍ତି ଏବଂ ସାମର୍ଥ୍ୟକୁ ଦର୍ଶାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଉଭୟ ସାମରିକ ଏବଂ କୂଟନୈତିକ ସ୍ତରରେ ବିଜୟ ଲାଭ କରିଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି।
ଅନ୍ତରାଷ୍ଟ୍ରୀୟ ସୀମା କେ ଅନ୍ଦର ଯାକର ଉନକେ ସବସେ ପ୍ରଭାବୀ ପ୍ରାନ୍ତ ମେ ସଟିକ ଚୋଟ ଜିସକା ପ୍ରମାଣ ବିଶ୍ୱ ମେ କୋଇ ନି ମାଙ୍ଗ ରହା ହେ। ପୁରୀ ଦୁନିଆ ନେ ଦେଖା କି ଭାରତ କି ଶକ୍ତି କିତନି ତାକତ। ଭାରତ ନେ ଦୁନିଆ କୋ ଏକ ବହୁତ ବଡ଼ା ସନ୍ଦେଶ ଦିଆ ହେ। ଅବସେ ଏକ ବଡ଼ା ବଦଲାଵ ଆୟା ହେ। ଆତଙ୍କବାଦ କୋ ବରଦାସ୍ତ ନହିଁ କରେଙ୍ଗେ, କ୍ୟୁଁକି ଆତଙ୍କବାଦ କିସୀ ଦେଶ କେ ଲିଏ ନହିଁ, ଦୁନିଆ କେ ଲିଏ ଚିନ୍ତା କା ବିଷୟ ହେ।
ଗତ 3 ଦଶନ୍ଧି ମଧ୍ୟରେ ଭାରତ ଏବଂ ହଣ୍ଡୁରାସ୍ ମଧ୍ୟରେ ଆର୍ଥିକ ସମ୍ପର୍କ ବୃଦ୍ଧି ପାଇଛି ବୋଲି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ $300 ଅଧିକ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି। ନୂଆଦିଲ୍ଲୀରେ ହଣ୍ଡୁରାସ୍ ଦୂତାବାସର ଉଦ୍ଘାଟନୀ ଅବସରରେ ଯୋଗଦେଇ ଶ୍ରୀ ଜୟଶଙ୍କର ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ସଂଗଠିତ ଆତଙ୍କବାଦୀମାନଙ୍କ କାପୁରୁଷ ଆକ୍ରମଣ ପରେ ଭାରତ ସପକ୍ଷରେ ବିବୃତ୍ତି ଜାରି କରିଥିବା ନେଇ ସେ ହଣ୍ଡୁରାସ୍କୁ ପ୍ରଶଂସା କରିଛନ୍ତି। ନୂଆଦିଲ୍ଲୀରେ ହଣ୍ଡୁରାସ୍ର ଦୂତାବାସ ଖୋଲିବା ପରେ ବାଣିଜ୍ୟ ପ୍ରୋହାହନକୁ ସୁଗମ କରିବାରେ ଏହା ସହାୟତା ପ୍ରଦାନ କରିବ ବୋଲି ସେ କହିଛନ୍ତି। ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କ, ବାଣିଜ୍ୟ ନିବେଶ ଏବଂ ବୈଷୟିକ ସହଯୋଗ ସୁଦୃଢ଼ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ସେ କହିଛନ୍ତି, ଉଭୟ ଦେଶ ମଧ୍ୟରେ ଔଷଧ, ବୟନଶିଳ୍ପ, ଅଟୋମୋବାଇଲ୍ ଏବଂ ଯନ୍ତ୍ରପାତି ଆଦିକୁ ନେଇ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କ ରହିଛି। ତେବେ ଭାରତ ହଣ୍ଡୁରାସ୍ଠାରୁ କଫି, କାଠ ଏବଂ ଚମଡ଼ା ଆଦି ଆମଦାନୀ କରିଥାଏ। ଭାରତ ଏବଂ ହଣ୍ଡୁରାସ୍ ବର୍ତ୍ତମାନ ବିପର୍ଯ୍ୟୟ ପ୍ରଶମନ କରିବା ପାଇଁ ନୂତନ ପ୍ରଣାଳୀ ବାହାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଡକ୍ଟର ଜୟଶଙ୍କର ତାଙ୍କ ହଣ୍ଡୁରାସ୍ ପ୍ରତିପକ୍ଷ ଏଡୁଆର୍ଡୋ ଏନ୍ରିକ୍ ରେନା ଗାର୍ସିଆଙ୍କ ସହ ହଣ୍ଡୁରାସ୍ ଦୂତାବାସକୁ ମିଳିତ ଭାବେ ଉଦ୍ଘାଟନ କରିଥିଲେ। ଲଣ୍ଡନସ୍ଥିତ ଏକ କୋର୍ଟ ପଳାତକ ଘୋଷିତ ନୀରବ ମୋଦିଙ୍କ ନୂଆ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି। ଗତକାଲି ଏହି ବେଲ୍ ପିଟିସନ୍ ପ୍ରତ୍ୟାଖ୍ୟାନ କରାଯାଇଥିବା ସୂଚନା ମିଳିଛି। ଭାରତର ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରୁ 13,000 କୋଟି ଟଙ୍କାର ଠକେଇ କରିଥିବା ନୀରବ ମୋଦି ଏବଂ ତାଙ୍କ ସମ୍ପର୍କୀୟ ମେହୁଲ ଚୋକ୍ସି ଲଣ୍ଡନରେ ଜେଲ୍ରେ ଅଛନ୍ତି। ଗତକାଲି ନୀରବ ମୋଦି ସେଠାକାର ଏକ କୋର୍ଟରେ ଭାରତକୁ ପ୍ରତ୍ୟର୍ପଣ ଲାଗି ବେଲ୍ ଆବେଦନର ବିଚାର ପାଇଁ ଅନୁରୋଧ କରିଥିଲେ। ବେଲ୍ ଆବେଦନକୁ ଭାରତର ସିବିଆଇ ପକ୍ଷରୁ ଲଢୁଥିବା ଓକିଲ ତୀବ୍ର ବିରୋଧ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ତୃତୀୟ ପକ୍ଷ ମଧ୍ୟସ୍ଥତାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଇସଲାମାବାଦ ସହିତ ଯେକୌଣସି କଥାବାର୍ତ୍ତା ଦ୍ୱିପାକ୍ଷିକ ସ୍ତରରେ ହେବ ବୋଲି ସେ କହିଛନ୍ତି। ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ପାକିସ୍ତାନ ସହିତ ଆଲୋଚନା କରିବାକୁ ବାକି ଥିବା ଏକମାତ୍ର ବିଷୟ ହେଉଛି ପାକ୍ ଅଧିକୃତ କାଶ୍ମୀରରେ ବେଆଇନ ଭାବେ ଅଧିକୃତ କରାଯାଇଥିବା ଅଞ୍ଚଳକୁ ପାକିସ୍ତାନକୁ ଖାଲି କରିବାକୁ ପଡ଼ିବ। ବର୍ଷ ବର୍ଷ ଧରି ଜାତୀୟ ସହମତି ଏବଂ ଭାରତର ନିଷ୍ପଭିରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ସହିତ ଆଲୋଚନା କେବଳ ଆତଙ୍କବାଦ ଉପରେ ହିଁ ସୀମିତ ରହିବ ବୋଲି ସ୍ୱଷ୍ଟ କରିସାରିଛନ୍ତି। ପାକିସ୍ତାନ ପାଖରେ ଯେଉଁ ଆତଙ୍କବାଦୀମାନଙ୍କ ତାଲିକା ରହିଛି ତାହାକୁ ଭାରତକୁ ହସ୍ତାନ୍ତର କରିବାକୁ ପଡ଼ିବ ଏବଂ ଆତଙ୍କବାଦୀ ଭିତ୍ତିଭୂମିକୁ ନଷ୍ଟ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଉଭୟ ଦେଶ ମଧ୍ୟରେ ଗୁଳି ବିନିମୟ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ସମ୍ପର୍କରେ ଡକ୍ଟର ଜୟଶଙ୍କର କହିଛନ୍ତି, ନୂଆଦିଲ୍ଲୀ ଇସଲାମାବାଦକୁ ତା'ର ବାର୍ତ୍ତା ପଠାଇଛି ଯେ କେବଳ ଆତଙ୍କବାଦ ଭିତ୍ତିଭୂମିକୁ ଭାରତ ଲକ୍ଷ୍ୟ କରୁଛି ଏବଂ ପାକ୍ ସେନାକୁ ଏଥିରେ ହସ୍ତକ୍ଷେପ ନ କରିବାକୁ କହିଛି। ପାକିସ୍ତାନ ଏହି ପରାମର୍ଶକୁ ଅଣଦେଖା କରୁଛି ବୋଲି ସେ କହିଛନ୍ତି। ଗତ 10 ତାରିଖ ଦିନ ସକାଳେ ପାକିସ୍ତାନ ଭାରତର ଆକ୍ରମଣ ପରିପ୍ରେକ୍ଷୀରେ ଅଧିକ କ୍ଷତିଗ୍ରସ୍ତ ହେବା ପରେ ଗୁଳି ବିନିମୟ ବନ୍ଦ କରିବାକୁ କିଏ ଇଚ୍ଛା ପ୍ରକାଶ କରୁଥିଲା ତାହା ସ୍ୱଷ୍ଟ ହୋଇଛି ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି। ପାକିସ୍ତାନ ଦ୍ୱାରା ସୀମାପାର ଆତଙ୍କବାଦ ବିଶ୍ୱସନୀୟ ଏବଂ ଅପରିବର୍ତ୍ତନୀୟ ଭାବରେ ବନ୍ଦ ନ ହେବା ପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିବ ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି। ଅପରପକ୍ଷରେ ଭାରତ ଆମେରିକା ବାଣିଜ୍ୟ ସମ୍ପର୍କ ବିଷୟରେ ଆଲୋଚନା ଚାଲିଛି ଏବଂ ଯେକୌଣସି ବାଣିଜ୍ୟ ଚୁକ୍ତି ପାରସ୍ପରିକ ମଧ୍ୟରେ ଲାଭଦାୟକ ହେବ ସେ ଦୃଷ୍ଟିରୁ ଉଭୟ ଦେଶ କାର୍ଯ୍ୟ କରିବେ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ଚଳିତ ବର୍ଷର କୈଳାସ ମାନସରୋବର ଯାତ୍ରା ଆରମ୍ଭ ହୋଇଛି। ନେପାଳର ସିମକୋଟ ଦେଇ ତିନୋଟି ଦେଶର ତୀର୍ଥଯାତ୍ରୀମାନେ ଯାତ୍ରା ଆରମ୍ଭ କରିଛନ୍ତି। ହିନ୍ଦୁ, ବୌଦ୍ଧ ଏବଂ ଜୈନ ଧର୍ମାବଲମ୍ବୀ ଲୋକମାନଙ୍କ ପାଇଁ ଉଭୟ କୈଳାସ ପର୍ବତ ମାନସରୋବର ହ୍ରଦ ପରିଦର୍ଶନ କରିବା ପବିତ୍ର ବୋଲି ଗ୍ରହଣ କରାଯାଇଥାଏ। ଚଳିତ ଋତୁରେ ତିନିଜଣ ବ୍ରିଟିଶ ନାଗରିକ ମାନସରୋବର ଯାତ୍ରା ପାଇଁ ବାହାରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭାରତରେ ମାନସରୋବର ଯାତ୍ରା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି। ଆସନ୍ତା ଜୁନ୍ରୁ ଅଗଷ୍ଟ ମାସ ମଧ୍ୟରେ ଏହା ଆରମ୍ଭ ହେବ। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି ଇସ୍ତାନବୁଲରେ ରୁଷ ସହିତ ହେବାକୁ ଥିବା ଶାନ୍ତି କଥାବାର୍ତ୍ତାରେ ସାମିଲ ହେବେ ନାହିଁ ବୋଲି ଘୋଷଣା କରିଛନ୍ତି। ଶାନ୍ତି ଆଲୋଚନାରେ ଭାଗ ନେବା ଲାଗି ୟୁକ୍ରେନ୍ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରୁସ୍ତମ ଉମ୍ରେମ୍ଙ୍କ ନେତୃତ୍ୱରେ ଏକ ଦଳ ପଠାଯିବ। ଗତକାଲି ଅଙ୍କାରାରେ ରାଷ୍ଟ୍ରପତି ଜେଲେନ୍ସ୍କି କହିଛନ୍ତି, ୟୁକ୍ରେନ୍ ସବୁ ସମୟରେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ରହିଛି, କିନ୍ତୁ ରୁଷ୍ର ମନୋଭାବ ଜାଣିବା କଷ୍ଟକର ବୋଲି ସେ କହିଛନ୍ତି। ଏହି ଆଲୋଚନାରେ ମୁଖ୍ୟ ନୀତି ନିର୍ଦ୍ଧାରକମାନଙ୍କ ଅନୁପସ୍ଥିତି ନେଇ ସେ ପ୍ରଶ୍ନ କରିଛନ୍ତି। ଆମେରିକା ସଚିବ ମାର୍କ ରୁବିଓ କହିଛନ୍ତି, ସେ ମଧ୍ୟ ଏହି ଶାନ୍ତି ଆଲୋଚନାରେ ଭାଗ ନେବେ ନାହିଁ। ସେ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସାକ୍ଷାତ ପରେ କୌଣସି ଆଖିଦୃଶିଆ ଉନ୍ନତି ଘଟିନାହିଁ। ଆଲୋଚନାରେ ଭାଗ ନ ନେବା ଲାଗି ପୂର୍ବରୁ ରୁଷ ରାଷ୍ଟ୍ରପତି ଘୋଷଣା କରିସାରିଛନ୍ତି। ରୁଷର ଏକ ପ୍ରତିନିଧି ମଣ୍ଡଳୀ ଏହି ଆଲୋଚନାରେ ଭାଗ ନେବେ ବୋଲି ଜଣାପଡ଼ିଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଆସନ୍ତା ଇଂଲଣ୍ଡ ଗସ୍ତ ଲାଗି ମହିଳା କ୍ରିକେଟ୍ ଦଳ ଘୋଷଣା କରିଛି। ଆସନ୍ତା ଜୁନ୍ 28ରୁ ଜୁଲାଇ 22 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସିରିଜ୍ ପାଇଁ ଭାରତୀୟ ମହିଳା କ୍ରିକେଟ୍ ଦଳ ଇଂଲଣ୍ଡ ଗସ୍ତ କରିବ। ଏଥିରେ 5ଟି T20 ଏବଂ 3ଟି ଦିନିକିଆ ମ୍ୟାଚ୍ ଖେଳାଯିବ। ଭାରତୀୟ ମହିଳା କ୍ରିକେଟ୍ ଦଳର ସମସ୍ତ ପ୍ରକାର କ୍ରିକେଟ୍ ମ୍ୟାଚ୍ ପାଇଁ ହରମନପ୍ରୀତ କୌରଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିବା ବେଳେ ସ୍ମୃତି ମନ୍ଧାନା ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ। କତାରର ଦୋହାରେ ଆଜିଠାରୁ ଆରମ୍ଭ ହେଉଥିବା ଡାଇମଣ୍ଡ ଲିଗ୍ ଜାଭେଲିନ୍ ପ୍ରତିଯୋଗିତାରେ ଭାରତର ଦୁଇଥରର ଅଲିମ୍ପିକ୍ ବିଜେତା ନିରଜ ଚୋପ୍ରା ଅଂଶଗ୍ରହଣ କରିବେ। 2025 ଏନ୍ସି କ୍ଲାସିକ୍ ପ୍ରତିଯୋଗିତା ବାତିଲ ହେବା ପରେ ନିରଜ ଏହି ପ୍ରତିଯୋଗିତାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ଥାଇଲାଣ୍ଡ ବ୍ୟାଡମିଣ୍ଟନ ଓପନ୍ 2025ରେ ଭାରତୀୟ କ୍ରୀଡ଼ାବିତ୍ମାନେ ବିଫଳ ହୋଇଛନ୍ତି। ମହିଳା ଡବଲ୍ସ ଯୋଡ଼ି ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ବିଡବ୍ଲ୍ୟଏଫ୍ ସୁପର 500 ପ୍ରତିଯୋଗିତାର ଦ୍ୱିତୀୟ ରାଉଣ୍ଡରେ ପରାସ୍ତ ହୋଇଛନ୍ତି। ପରାସ୍ତ ହେବା ପରେ ପ୍ରତିଯୋଗିତାରୁ ଭାରତର ପ୍ରତିନିଧିତ୍ୱ ଶେଷ ହୋଇଛି। ଗତକାଲି ମହିଳା ସିଙ୍ଗଲ୍ସ ବର୍ଗରେ ଉନ୍ନତି ହୁଡ଼ା 21-14 21-11 ସେଟ୍ରେ ବିଶ୍ୱର 6 ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ପନ୍ପୋଇ ଚୋଚୁଓଙ୍କଠାରୁ ପରାସ୍ତ ହୋଇଥିଲେ। ଭାରତ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ୍ ଅର୍ଥନୀତି ବୋଲି ଜାତିସଂଘର ରିପୋର୍ଟ। ଆତଙ୍କବାଦର ବିରୋଧ କରିବା କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତ, କହିଲେ ଉପରାଷ୍ଟ୍ରପତି। ପଳାତକ ଘୋଷିତ ନୀରବ ମୋଦିଙ୍କ ଜାମିନ ଆବେଦନ ଖାରଜ କଲେ ଲଣ୍ଡନର ଏକ କୋର୍ଟ। ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ପ୍ରତ୍ୟାଖ୍ୟାନ କଲେ ବୈଦେଶିକ ମନ୍ତ୍ରୀ ଏବଂ ଇଂଲଣ୍ଡ ଗସ୍ତ ଲାଗି ମହିଳା କ୍ରିକେଟ୍ ଦଳ ଘୋଷଣା କଲା ବିସିସିଆଇ। ସମ୍ବାଦ ଶେଷ ହେଲା।